ఆకాశవాణి. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଜି ରାମଜୀ ବିଲ୍ 2025କୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ. ସମଗ୍ର ଦେଶରେ ସାର ଉତ୍ପାଦନ ବର୍ତ୍ତମାନ 3,06,00,000 ମେଟ୍ରିକ୍ ଟନ୍ ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ. ଆସାମର ନାମରୂପଠାରେ 10,601 କୋଟି ଟଙ୍କାର ସାର କାରଖାନାର କଲେ ଭିତ୍ତିପ୍ରସ୍ତର ସ୍ଥାପନ. ଇସ୍ରୋ ଆସନ୍ତା ବୁଧବାର ସର୍ବବୃହତ ବାଣିଜ୍ୟିକ ଯୋଗାଯୋଗ ଉପଗ୍ରହ ବ୍ଲୁ ବାର୍ଡ ବ୍ଲକ 2ର କରିବ ଉତ୍କ୍ଷେପଣ. ଏବଂ ସଣ୍ଡେଜ୍ ଅନ୍ ସାଇକେଲକୁ ଆଜି ପୁରିଲା ବର୍ଷେ. ଦେଶର 8,000 ସ୍ଥାନରେ ଆୟୋଜିତ ହେଉଛି ସୁସ୍ଥତାକୁ ପ୍ରୋତ୍ସାହିତ କରୁଥିବା ଏହି କାର୍ଯ୍ୟକ୍ରମ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିକଶିତ ଭାରତ ଜି ରାମଜୀ ବିଲ୍ 2025କୁ ଅନୁମୋଦନ କରିଛନ୍ତି. ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନରେ ଏହି ବିଲ୍ ପାରିତ ହୋଇଥିଲା. ଏହି ଆଇନ ଅନ୍ତର୍ଗତ ଗ୍ରାମୀଣ ପରିବାର ପାଇଁ ପ୍ରତି ଆର୍ଥିକ ବର୍ଷରେ ରୋଜଗାର ଗ୍ୟାରେଣ୍ଟି 125 ଦିନକୁ ବୃଦ୍ଧି କରାଯାଇଛି. ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ କହିଛି ଏହା ଗ୍ରାମୀଣ ନିଯୁକ୍ତି ନୀତିର ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ. ଏହି ଆଇନ ସଶକ୍ତିକରଣ, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ବିକାଶ ପଦକ୍ଷେପର ସମନ୍ୱୟକୁ ଆଗକୁ ବଢ଼ାଇବାର ପ୍ରୟାସ ବୋଲି ମନ୍ତ୍ରଣାଳୟ କହିଛି. ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ, ମନରେଗା 2005 ବଦଳରେ ବିକଶିତ ଭାରତ ଜି ରାମଜୀ ଆଇନ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମର ଦିବ୍ରୁଗଡ଼ ଜିଲ୍ଲାର ନାମରୂପଠାରେ 10,601 କୋଟି ଟଙ୍କାର ଏକ ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସାର ଉତ୍ପାଦନକୁ ସୁଦୃଢ଼ କରିବା ଏବଂ ସେହି ଅଞ୍ଚଳରେ କୃଷି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା 12,70,000 ମେଟ୍ରିକ୍ ଟନ୍ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆସାମର ସାର ଆବଶ୍ୟକତା ପୂରଣ କରିବା ସହିତ ଏହି କାରଖାନା ପଡ଼ୋଶୀ ରାଜ୍ୟଗୁଡ଼ିକୁ ସେବା ଯୋଗାଇବ, ସାର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ, ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସେହି ଅଞ୍ଚଳରେ ଶିଳ୍ପ ବିକାଶ ପାଇଁ ଏକ ଉତ୍ପ୍ରେରକ ଭାବେ କାର୍ଯ୍ୟ କରିବ। 2014 ସାରା ଦେଶରେ ମାତ୍ର 2,25,00,000 ମେଟ୍ରିକ୍ ଟନ୍ ଉତ୍ପାଦିତ ହେଉଥିବା ବେଳେ ଗତ 10-11 ବର୍ଷର କଠିନ ପ୍ରୟାସ ପରେ ଏହି ଉତ୍ପାଦନ 3,06,00,000 ମେଟ୍ରିକ୍ ଟନ୍ରେ ପହଞ୍ଚିଛି ବୋଲି ଶ୍ରୀ ମୋଦି କହିଛନ୍ତି।
225 लाख मेट्रिक टन यूरिया का ही उत्पादन होता था। पिछले 10-11 साल की मेहनत में हमने उत्पादन बढ़ा करके करीब 306 लाख मेट्रिक टन तक पहुंच चुका है। लेकिन हमें यहाँ रुकना नहीं है, क्योंकि अभी भी बहुत करने की जरूरत है। जो काम उनको उस समय करना था नहीं किया, और इसलिए मुझे थोड़ा एक्स्ट्रा मेहनत करनी पड़ रही है। और अभी हमें हर साल करीब 380 लाख मेट्रिक टन यूरिया की जरूरत पड़ती है। हम 306 पर पहुंचे हैं, 70-80 और करना है।
ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ଗୁଆହାଟୀର ପଶ୍ଚିମ ବରା ଗାଁରେ ଶହୀଦ ସ୍ମାରକ କ୍ଷେତ୍ର ପରିଦର୍ଶନ କରିଥିଲେ। ସେଠାରେ ସେ ଆସାମ ଆନ୍ଦୋଳନର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ମୋଦି ଗୁଆହାଟୀରେ ପରୀକ୍ଷା ପେ ଚର୍ଚ୍ଚା ଆଲୋଚନା କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆସାମର 25 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ବ୍ରହ୍ମପୁତ୍ର ନଦୀରେ ଏକ କ୍ରୁଜ୍ ଜାହାଜରେ ଯାତ୍ରା ସମୟରେ ଏହି ବାର୍ତ୍ତାଳାପ ହୋଇଥିଲା। ଗତକାଲି ଶ୍ରୀ ମୋଦି ଗୁଆହାଟୀରେ ଲୋକପ୍ରିୟ ଗୋପୀନାଥ ବରଦଲୋଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଅଟ୍ଟାଳିକାର ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନୂତନ ଟର୍ମିନାଲ୍ କମ୍ପ୍ଲେକ୍ସର ପ୍ରବେଶ ଦ୍ୱାରରେ ଭାରତ ରତ୍ନ ଲୋକପ୍ରିୟ ଗୋପୀନାଥ ବରଦଲୋଇଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରିବା ସହ ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ମନରେଗାର ପରବର୍ତ୍ତୀ ପଦକ୍ଷେପ ହେଉଛି ବିକଶିତ ଭାରତ ଜି ରାମଜୀ ବିଲ୍। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ କହିଛନ୍ତି ଗ୍ରାମୀଣ ପରିବାରର ବୟସ୍କ ସଦସ୍ୟଙ୍କୁ ପୂର୍ବ ଯୋଜନା ଅନୁଯାୟୀ 100 ଦିନର ମଜୁରୀ ନିଯୁକ୍ତି ମିଳୁଥିବା ବେଳେ ଏହି ଆଇନ ଦ୍ୱାରା ଏହାକୁ 125 ଦିନକୁ ବୃଦ୍ଧି କରାଯାଇଛି। ବିଲ୍ରେ କାମ ଆବଣ୍ଟନ ନ ହେଲେ ବେକାରୀ ଭତ୍ତା ଏବଂ ମଜୁରୀ ବିଳମ୍ବ ହେଲେ ଅତିରିକ୍ତ ପରିମାଣର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। କୃଷି ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀଙ୍କ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ବିଲ୍ ପାଇଁ 1,51,000 କୋଟି ଟଙ୍କାର ଅଧିକ ପ୍ରସ୍ତାବ ଦିଆଯାଇଛି। ପଞ୍ଚାୟତ ସଚିବ, ନିଯୁକ୍ତି ସହାୟକ ଏବଂ ବୈଷୟିକ କର୍ମଚାରୀମାନଙ୍କୁ ସମୟୋଚିତ ଓ ପର୍ଯ୍ୟାପ୍ତ ଦରମା ପ୍ରଦାନ କରିବା ପାଇଁ ବିଲ୍ରେ ପ୍ରଶାସନିକ ଖର୍ଚ୍ଚ ପାଇଁ 6%-9% ପର୍ଯ୍ୟନ୍ତ ବର୍ଦ୍ଧିତ ଅଂଶ ରହିଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି।
ବିକଶିତ ଭାରତ ଜି ରାମଜୀ ଯୋଜନା ମନରେଗା କେ ଆଗେ କା କଦମ ହେ। ମଜଦୁର ଭାଇଓ, 100 दिन की नहीं, अब 125 दिन काम की गारंटी है, कानूनी गारंटी। और काम नहीं तो बेरोजगारी भत्ते के प्रावधान को और सशक्त बनाया गया है। मजदूरी अगर देर से मिली तो अतिरिक्त राशि देने का प्रावधान है। और दूसरी तरफ एक विशाल धनराशि जो प्रस्तावित इसी साल है वह 1,51,282 करोड़ रुपए से भी ज्यादा।
ବିଲ୍ ଉପରେ ଆସ୍ଥା ପ୍ରକଟ କରି ଶ୍ରୀ ଚୌହାନ କହିଛନ୍ତି ଏହା ଜଳ ସଂରକ୍ଷଣ, ଗ୍ରାମ ଭିତ୍ତିଭୂମି, ଜୀବିକା ନିର୍ବାହ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କାର୍ଯ୍ୟ ହାତକୁ ନେଇ ଗ୍ରାମୀଣ ବିକାଶରେ ସହାୟକ ହେବ, ଗ୍ରାମୀଣ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଦାରିଦ୍ର୍ୟରୁ ମୁକ୍ତ କରିବ, ବିକଶିତ ଭାରତ ନିର୍ମାଣ ପାଇଁ ବିକଶିତ ଗ୍ରାମଗୁଡ଼ିକର ସଂକଳ୍ପକୁ ଏହି ବିଲ୍ ପୂରଣ କରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆସନ୍ତା ବୁଧବାର ଦିନ ଏକ ଯୋଗାଯୋଗ ଉପଗ୍ରହ ବ୍ଲୁବାର୍ଡ ବ୍ଲକ୍ 2ର ଉତ୍କ୍ଷେପଣ କରିବ। ଆମେରିକାର ଏଏସ୍ଟି ସ୍ପେସ୍ ମୋବାଇଲ୍ର ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥରେ LVM-3M6 ଦ୍ୱାରା ସ୍ଥାପିତ କରାଯିବ। ଏହା ସବୁଠାରୁ ବଡ଼ ବାଣିଜ୍ୟିକ ଯୋଗାଯୋଗ ଉପଗ୍ରହ ହେବ, ପରବର୍ତ୍ତୀ ପିଢ଼ିର ବ୍ଲୁବାର୍ଡ ବ୍ଲକ୍ 2 ଯୋଗାଯୋଗ ଉପଗ୍ରହର ଏକ ଅଂଶ ଯାହା ମାନକ ମୋବାଇଲ୍ ସ୍ମାର୍ଟଫୋନ୍ଗୁଡ଼ିକୁ ସିଧାସଳଖ ମହାକାଶ ଆଧାରିତ ସେଲୁଲାର ବ୍ରଡ୍ବ୍ୟାଣ୍ଡ ସଂଯୋଗ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ଇସ୍ରୋ ଦ୍ୱାରା ବିକଶିତ ଲଞ୍ଚର Mark-3 କିମ୍ବା LVM-3 ଏକ 3 ଲଞ୍ଚଯାନ ଯାହା ପୂର୍ବରୁ ଚନ୍ଦ୍ରଯାନ 2, 3 ଏବଂ 72 ଉପଗ୍ରହ ବହନ କରିଥିବା 2 ୱାନ୍ ୱେବ୍ ମିଶନ ଉତ୍କ୍ଷେପଣ ପାଇଁ ବ୍ୟବହୃତ ହୋଇଥିଲା। ଏହା ଗତ ମାସରେ କରାଯାଇଥିବା M5 CMS-03 ମିଶନକୁ ମଧ୍ୟ ସଫଳତାର ସହ ଶେଷ କରିଛି। ସଣ୍ଡେ ଜନ୍ ସାଇକେଲ ଆଜି ଲୋକଙ୍କ ମଧ୍ୟରେ ଏକ ଆଗ୍ରହ ଏବଂ ସଂସ୍କୃତି ପାଲଟିଛି ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ଆଜି ସଣ୍ଡେ ଜନ୍ ସାଇକେଲ କାର୍ଯ୍ୟକ୍ରମର ପ୍ରଥମ ବାର୍ଷିକ ଅବସରରେ ଗଣମାଧ୍ୟମ ସହ ଆଲୋଚନା କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଫିଟ୍ନେସ୍କୁ ପ୍ରୋତ୍ସାହିତ କରିବା ଏବଂ ମେଦ ବହୁଳତା ବିରୁଦ୍ଧରେ ଲଢ଼ିବା ପାଇଁ ଏହି ପ୍ରୟାସ ଆରମ୍ଭ କରାଯାଇଥିଲା। ସେ କହିଛନ୍ତି ଏହି କାର୍ଯ୍ୟକ୍ରମ ପ୍ରଦୂଷଣ ହ୍ରାସ କରିବା ପାଇଁ ସାଇକେଲ ଚାଳନାକୁ ଏକ ସମାଧାନ ଭାବେ ଗ୍ରହଣ କରିବାକୁ ଲୋକଙ୍କୁ ଉତ୍ସାହିତ କରେ। ଏହି ଅଭିଯାନରେ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରୟାସ ପ୍ରଥମେ 5 ସ୍ଥାନରେ ମାତ୍ର 500 ଅଂଶଗ୍ରହଣକାରୀଙ୍କ ସହ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଦେଶରେ ପ୍ରାୟ 8,000 ସ୍ଥାନରେ ଏହା ଆୟୋଜିତ ହେଉଛି ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୀମା ସୁରକ୍ଷା ବଳ BSFରେ କନେଷ୍ଟବଳ ନିଯୁକ୍ତି ପାଇଁ ସେବାନିବୃତ୍ତ ଅଗ୍ନିବୀରଙ୍କ କୋଟାକୁ 10%-50%କୁ ବୃଦ୍ଧି କରିଛି। ଏକ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ସେବାନିବୃତ୍ତ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ ମଧ୍ୟ ସର୍ବୋଚ୍ଚ ବୟସ ସୀମା କ୍ଷେତ୍ରରେ 5 ପର୍ଯ୍ୟନ୍ତ କୋହଳ କରାଯିବ। ଅନ୍ୟ ସେବାନିବୃତ୍ତ ଅଗ୍ନିବୀରଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମାରେ 3 କୋହଳ କରାଯାଇଛି। ଏତଦ୍ବ୍ୟତୀତ ସେମାନଙ୍କୁ ଶାରୀରିକ ମାନକ ପରୀକ୍ଷା ଏବଂ ଶାରୀରିକ ଦକ୍ଷତା ପରୀକ୍ଷାରୁ ମଧ୍ୟ ମୁକ୍ତ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସୀମା ସୁରକ୍ଷା ବାହିନୀ ଜେନେରାଲ ଡ୍ୟୁଟି କ୍ୟାଡର ଅନ୍ଗେଜେଟେଡ୍ ନିଯୁକ୍ତି ନିୟମ 2015 ସଂଶୋଧନ କରାଯାଇ ଏହି ବୃଦ୍ଧି କରାଯାଇଛି। ପ୍ରତ୍ୟେକ ନିଯୁକ୍ତି ବର୍ଷରେ 50% ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ଅଗ୍ନିବୀରଙ୍କ ପାଇଁ ଖାଲି ପଦବୀ ସଂରକ୍ଷଣ କରାଯିବ। ବାର୍ଷିକ ଖାଲି ପଦବୀ ପୂରଣରେ ସେବାନିବୃତ୍ତ ସୈନିକମାନଙ୍କ ପାଇଁ 10% ଏବଂ କନେଷ୍ଟବଳ ଟ୍ରେଡ୍ସମ୍ୟାନ୍ଙ୍କ ପାଇଁ 3% ପର୍ଯ୍ୟନ୍ତ ସଂରକ୍ଷଣ କରାଯିବ ବୋଲି ମନ୍ତ୍ରଣାଳୟର ବିଜ୍ଞପ୍ତିରେ କୁହାଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ରେଳ ଭଡ଼ାରେ ପରିବର୍ତ୍ତନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ନୂତନ ଭଡ଼ା ଆସନ୍ତା 26 ଲାଗୁ ହେବ। ପରିବର୍ତ୍ତିତ ଢାଞ୍ଚା ଅନୁଯାୟୀ 215 କିଲୋମିଟର ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀ ଯାତ୍ରା ଭଡ଼ାରେ କୌଣସି ବୃଦ୍ଧି କରାଯାଇ ନାହିଁ। 215 କିଲୋମିଟର ପରେ ଭଡ଼ାରେ 1 ବୃଦ୍ଧି କରାଯାଇଥିବା ବେଳେ ଅଣବାତାନୁକୂଳିତ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ରେ କିଲୋମିଟର ପିଛା 2 ଭଡ଼ା ବୃଦ୍ଧି କରାଯାଇଛି। ବାତାନୁକୂଳିତ ଶ୍ରେଣୀରେ ମଧ୍ୟ କିଲୋମିଟର ପିଛା 2 ବୃଦ୍ଧି କରାଯାଇଛି। ଉପନଗରୀୟ ଏବଂ ମାସିକ ସିଜିନ୍ ଟିକଟରେ କୌଣସି ବୃଦ୍ଧି କରାଯାଇ ନାହିଁ। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବୃଦ୍ଧି ଦ୍ୱାରା ବାର୍ଷିକ ଅତିରିକ୍ତ 600 କୋଟି ରାଜସ୍ୱ ସଂଗ୍ରହ ହୋଇପାରିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ଆଜି ଇନ୍ଦୋରରେ ଶୂନ୍ୟ ସେ ଶତକ ଏକ ଶତାବ୍ଦୀ ଅଟଳ ଭାରତ କି ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ମଧ୍ୟପ୍ରଦେଶ ରାଜ୍ୟପାଳ ମଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଡେଲି କଲେଜ ପରିସରରେ ଲୋକମାତା ଦେବୀ ଅହିଲ୍ୟାବାଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଦୁବାଇର ଆଇସିସି ଏକାଡେମୀ ପଡ଼ିଆରେ ଖେଳାଯାଇଥିବା 19 ବର୍ଷରୁ କମ୍ ପୁରୁଷ ଏସିଆ କପ୍ 2025 ଫାଇନାଲରେ ଭାରତକୁ 191 ରନ୍ରେ ପରାସ୍ତ କରି ପାକିସ୍ତାନ ବିଜୟ ଲାଭ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ବିକଶିତ ଭାରତ ଜି ରାମଜୀ ବିଲ୍ 2025କୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ସମଗ୍ର ଦେଶରେ ସାର ଉତ୍ପାଦନ ବର୍ତ୍ତମାନ 3,06,00,000 ମେଟ୍ରିକ୍ ଟନ୍ ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ। ଆସାମର ନାମରୂପଠାରେ 10,601 କୋଟି ଟଙ୍କାର ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ସଣ୍ଡେଜ୍ ଅନ୍ ସାଇକେଲକୁ ଆଜି ପୁରିଲା ବର୍ଷେ। ଦେଶର 8,000 ସ୍ଥାନରେ ଆୟୋଜିତ ହେଉଛି ସୁସ୍ଥତାକୁ ପ୍ରୋତ୍ସାହିତ କରୁଥିବା ଏହି କାର୍ଯ୍ୟକ୍ରମ। ସମ୍ବାଦ ଶେଷ ହେଲା।